ଫସଲ ବେଳେ ସେ ଠିଆ ହେଉଛି କିଏ ବା କାହାକୁ।